ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ସମବାୟ ମନ୍ତ୍ରଣାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି। ଏବଂ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ ଟାଇଟଲ୍ ହାସଲ କଲା ଅଷ୍ଟ୍ରେଲିଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ। ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଜି ଦୁଇଦିନିଆ ଗସ୍ତରେ ଯାଇ ସନ୍ଧ୍ୟାରେ ଇଣ୍ଡୋନେସିଆରେ ପହଞ୍ଚିବେ। ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଚତୁର୍ଥ ଇଣ୍ଡୋନେସିଆ ଗସ୍ତ। 2018 ମସିହା ମଇ ମାସରେ ଭାରତ ଓ ଇଣ୍ଡୋନେସିଆ ସମ୍ପର୍କକୁ ରଣନୈତିକ ସହଭାଗିତା ସ୍ତରକୁ ଉନ୍ନୀତ କରିବା ପରେ ଏହା ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ଓ ସୁବିଆଣ୍ଟୋଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ବିଭିନ୍ନ କ୍ଷେତ୍ରରେ ହୋଇଥିବା ପ୍ରଗତି ସମ୍ପର୍କରେ ସମୀକ୍ଷା କରିବେ। ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ କାର୍ଯ୍ୟକ୍ରମ ଜାକର୍ତ୍ତାରେ ଥିଲେ ମଧ୍ୟ ସେ ସାଂସ୍କୃତିକ ଓ ଐତିହାସିକ ସହର ଯୋଗକାର୍ତ୍ତା ପରିଦର୍ଶନ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 8 ତାରିଖ ବୁଧବାର ଦିନ ଶ୍ରୀ ମୋଦି ତିନିଦିନିଆ ଗସ୍ତରେ ଯାଇ ମେଲବୋର୍ଣ୍ଣରେ ପହଞ୍ଚିବେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନି ଆଲବାନିଜ୍ଙ୍କ ସହ ଶ୍ରୀ ମୋଦି ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ସମ୍ମିଳନୀରେ ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସାଇବର ସୁରକ୍ଷା, ଯୋଗାଣ ଶୃଙ୍ଖଳ, ପ୍ରଯୁକ୍ତିବିଦ୍ୟା ଆଦି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହେବ। ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆସନ୍ତା 10 ତାରିଖରେ ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରି ତାଙ୍କ ପ୍ରତିପକ୍ଷ କ୍ରିଷ୍ଟୋଫର ଲକ୍ସନ୍ଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ। ଗତ 40 ବର୍ଷ ମଧ୍ୟରେ ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ ହେବ। ଏହି ଅବସରରେ ଶ୍ରୀ ମୋଦି ପ୍ରମୁଖ ବ୍ୟବସାୟ ଏବଂ କ୍ରୀଡ଼ା ନେତୃତ୍ୱଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସହକାର ସେ ସମୃଦ୍ଧି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ ଶ୍ରୀ ଶାହା ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଶ୍ରୀ ଶାହା 232 ଶସ୍ୟ ଗୋଦାମ ଗୃହ ଉଦ୍ଘାଟନ, ସହକାର ବନ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ଟିସୁ କଲ୍ଚର ବ୍ୟବସ୍ଥା ଆଦିର ଭୂମିପୂଜନ, ଜାତୀୟ ସମବାୟ ଡାଟାବେସ୍ ଓ ଜିଓ ଟ୍ୟାଗ୍ ମୋବାଇଲ୍ ଆପ୍ର ଶୁଭାରମ୍ଭ, ଜାତୀୟ ପଶୁପାଳନ ବିକାଶ ବୋର୍ଡର ଦୁଗ୍ଧ ଯୋଗାଣ ଡ୍ୟାସ୍ବୋର୍ଡ ପୋର୍ଟାଲର ଶୁଭାରମ୍ଭ ଆଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଭାରତୀୟ ବିହନ ସହକାରୀ ସମିତି ଲିମିଟେଡ୍ BBSSL ଏବଂ ଭାରତୀୟ କୃଷି ଗବେଷଣା ପରିଷଦ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ଏହି ବୁଝାମଣା ଫଳରେ ବିହନ ବ୍ୟବସ୍ଥା ଏବଂ ଦୁଗ୍ଧ ସମବାୟ ସମିତି ପାଇଁ ଆଦର୍ଶ ନିୟମ ସୁଦୃଢ଼ ହୋଇପାରିବ। ଗତ 5 ବର୍ଷ ମଧ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ କୃଷି ଋଣ ସମିତି, ସମବାୟ ବ୍ୟାଙ୍କ, ଦୁଗ୍ଧ ସମବାୟ ଏବଂ ଜାତୀୟ ସ୍ତରୀୟ ସମବାୟ ସଂସ୍ଥାଗୁଡ଼ିକ ପାଇଁ ଅନେକ ରୂପାନ୍ତରଣ ପଦକ୍ଷେପ ଗ୍ରହଣ କରାଯାଇଛି। କେରଳର କୋଚିଠାରେ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀର ଦୁଇଦିନିଆ ବୈଠକ ଆଜିଠାରୁ ଆରମ୍ଭ ହେବ। ଭାରତ ଏହି ବୈଠକର ଆୟୋଜକ ରହିଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ଅଧିକାରୀମାନେ ବୈଠକରେ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ଏବଂ ସହମତି ସୃଷ୍ଟି କରିବା ନେଇ ସୁଯୋଗ ପ୍ରଦାନ କରିବ। ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 4 ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ। ସେଗୁଡ଼ିକ ହେଉଛି ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କ ଡିଜିଟାଲ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟୋଗିତା, ଦକ୍ଷତା ବିକାଶ ଓ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ବୈଠକ ଆସନ୍ତା 8 ଏବଂ 9 ତାରିଖରେ ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଦାନ ଅର୍ଥ ହେରଫେର ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳର ରିପୋର୍ଟ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ଓ ଆର୍ଥିକ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ପୂର୍ବରୁ ଏହି ବୈଠକ ମଣିରାମ ଛାବେନିଠାରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏବେ ଏହା ରାମ ମନ୍ଦିର ପରିସରରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ସ୍ୱିଜରଲ୍ୟାଣ୍ଡର ଜେନିଭାଠାରେ ଆଜିଠାରୁ ଆରମ୍ଭ ହେଉଥିବା ଉପଭୋକ୍ତା ସୁରକ୍ଷା ଆଇନ ଏବଂ ନୀତି ଉପରେ ଆନ୍ତଃ ସରକାରୀ ବିଶେଷଜ୍ଞ ଗୋଷ୍ଠୀର ନବମ ଅଧିବେଶନରେ ଭାରତ ଅଧ୍ୟକ୍ଷତା କରିବ। ଜାତିସଂଘ ବାଣିଜ୍ୟ ଓ ବିକାଶ ବିଭାଗ ପକ୍ଷରୁ ଏହି ତିନିଦିନିଆ ଅଧିବେଶନ ବୁଧବାର ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଅଧିବେଶନ କାଳରେ ସଦସ୍ୟ ରାଷ୍ଟ୍ର, ଆନ୍ତର୍ଜାତିକ ସଂଗଠନ, ଉପଭୋକ୍ତା ସୁରକ୍ଷା ପ୍ରତିଷ୍ଠାନ ଓ ଅନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ଉପଭୋକ୍ତା ସୁରକ୍ଷା ଆଇନ ଓ ନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ନିଧି ଖାରେ ଏହି ଅଧିବେଶନରେ ଅଧ୍ୟକ୍ଷତା କରିବେ। ଆସାମର ଗୁଆହାଟୀଠାରେ ଆଜିଠାରୁ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନିଶା ନିରୋଧୀ ସଂଗଠନ ମୁଖ୍ୟମାନଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହେବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବ୍ରିକ୍ସ ରାଷ୍ଟ୍ର ସମୂହର ନିଶା ନିରୋଧୀ ସଂଗଠନଗୁଡ଼ିକ ମଧ୍ୟରେ ସମନ୍ୱୟ ବୃଦ୍ଧି ଓ ସେଗୁଡ଼ିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସମ୍ମିଳନୀରେ ଆଲୋଚନା ହେବ। ଏଥିରେ ପରିଚାଳନାଗତ ସମନ୍ୱୟ ସୁଦୃଢ଼ କରିବା, ସୂଚନା ଆଦାନ ପ୍ରଦାନ ଏବଂ କ୍ଷମତା ନିର୍ମାଣ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯିବ। ଦୁଇଦିନିଆ ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଏକ ଯୁଗ୍ମ ଘୋଷଣାନାମା ଗ୍ରହଣ କରିବାର ସମ୍ଭାବନା ରହିଛି। ଏହାଦ୍ୱାରା ବ୍ରିକ୍ସ ଦେଶଗୁଡ଼ିକରେ ନିଶା ନିବାରଣ ନେଇ ସାମୂହିକ ପଦକ୍ଷେପକୁ ଦୃଢ଼ କରାଯାଇପାରିବ। ୟୁରୋପରେ ଜଙ୍ଗଲ ନିଆଁ ବ୍ୟାପିବାରେ ଲାଗିଛି। ପର୍ତ୍ତୁଗାଲ, ଗ୍ରୀସ୍ ଏବଂ ସ୍ପେନ୍ରେ ଶହ ଶହ ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଗତ ତିନି ଦିନ ହେବ ଜଙ୍ଗଲ ନିଆଁ ସେହିସବୁ ଅଞ୍ଚଳରେ ବ୍ୟାପିବାରେ ଲାଗିଛି। ସେଠାକାର ସରକାରଙ୍କ ପକ୍ଷରୁ ଗ୍ରୀସ୍ର କେତେକ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇ ଜନସାଧାରଣଙ୍କୁ କବାଡ଼ ଝରକା ବନ୍ଦ କରି ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି। ଗତକାଲି ଗ୍ରୀସ୍ ରାଜଧାନୀ ଏଥେନ୍ସରେ ଅନ୍ୟ ଏକ ଜଙ୍ଗଲ ନିଆଁ ସୃଷ୍ଟି ହୋଇଛି। ସ୍ପେନ୍ରେ 5400 ହେକ୍ଟର ଅଞ୍ଚଳ ଜଙ୍ଗଲ ନିଆଁରେ ଭସ୍ମୀଭୂତ ହୋଇଥିବା ସୂଚନା ମିଳିଛି। ପାକ୍ ଅଧିକୃତ ଜମ୍ମୁ କାଶ୍ମୀରରେ ପାକିସ୍ତାନୀ ରେଞ୍ଜରଙ୍କ ଦ୍ୱାରା ପ୍ରତିବାଦକାରୀଙ୍କ ଉପରେ ଗୁଳିବର୍ଷଣ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ସହ ଅନ୍ୟ କେତେଜଣ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସେହି ଅଞ୍ଚଳରେ ମୌଳିକ ଅଧିକାର, ଅର୍ଥନୈତିକ ସୁବିଧା ଏବଂ ରାଜନୈତିକ ସ୍ୱାଧୀନତା ନେଇ ପ୍ରତିବାଦକାରୀମାନେ ପ୍ରଦର୍ଶନ କରୁଥିବାବେଳେ ଏହି ଘଟଣା ଘଟିଥିଲା। ଗଣମାଧ୍ୟମ ସୂଚନା ଅନୁଯାୟୀ ପାକ୍ ଅଧିକୃତ ଜମ୍ମୁ କାଶ୍ମୀର ଅଞ୍ଚଳରେ ଇସ୍ଲାମାବାଦ ବିରୋଧୀ ପ୍ରଦର୍ଶନ ଯୋଗୁଁ 600ରୁ ଅଧିକ କର୍ମୀଙ୍କୁ ଗିରଫ କରାଯାଇଛି। ଏହି ଘଟଣା ନେଇ ଲଣ୍ଡନରେ ବସବାସ କରୁଥିବା କାଶ୍ମୀରୀ ଅଧିବାସୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଡିଜିଟାଲ୍ ଇଣ୍ଡିଆ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ନାଗରିକଙ୍କୁ ସଶକ୍ତ କରିବା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ନୂଆଦିଲ୍ଲୀ ସାଇବର ସୁରକ୍ଷା ବିଶେଷଜ୍ଞ ଗୁଲସନ ରାୟ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123711 2331 4441 2331 1048 1 2371 7106 ନମ୍ବରକୁ ଡାଏଲ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 92890940044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କେୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ସମେତ ଗୁଜରାଟ, କୋଙ୍କଣ, ଗୋଆ, ଛତିଶଗଡ଼ ଏବଂ କେନ୍ଦ୍ରୀୟ ମହାରାଷ୍ଟ୍ରରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ବିଭାଗୀୟ ସୂଚନା ଅନୁଯାୟୀ ଅତିପ୍ରବଳ ବର୍ଷା ହେବା ନେଇ ଓଡ଼ିଶାରେ 7ଟି ଜିଲ୍ଲା ପାଇଁ ଆଜି ରେଡ୍ ଆଲର୍ଟ ଜାରି କରାଯିବା ସହ କେତେକ ସ୍ଥାନରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଅପରପକ୍ଷରେ ଆସନ୍ତା 4 ଦିନ ମଧ୍ୟରେ ଦେଶର ଅନ୍ୟ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ଏହାର ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ସହ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଅଷ୍ଟ୍ରେଲିଆ ଆଇସିସି ମହିଳା T20 ବିଶ୍ୱକପ୍ ବିଜୟୀ ହୋଇଛି। ଗତକାଲି ଲଣ୍ଡନର ଲର୍ଡ୍ସଠାରେ ଅନୁଷ୍ଠିତ ମ୍ୟାଚ୍ରେ ଅଷ୍ଟ୍ରେଲିଆ 7 ୱିକେଟ୍ରେ ଇଂଲଣ୍ଡକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେବା ପରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ବିନିମୟରେ 150 ରନ୍ ସ୍କୋର କରିଥିଲା। ଜବାବରେ ଅଷ୍ଟ୍ରେଲିଆ 17 ଓଭର ଗୋଟିଏ ବଲ୍ରେ 3 ୱିକେଟ୍ ବିନିମୟରେ 153 ରନ୍ ସ୍କୋର କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି ଏବଂ ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ ଟାଇଟଲ୍ ହାସଲ କଲା ଅଷ୍ଟ୍ରେଲିଆ। ସମ୍ବାଦ ଶେଷ ହେଲା।